ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ହରିୟାଣା ଗସ୍ତରେ ଯାଇ ଆଜି କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ. ସମ୍ଭିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଜନ୍ମବାର୍ଷିକୀରେ ଆଜି ସମଗ୍ର ଦେଶ ପ୍ରଦାନ କରୁଛି ଶ୍ରଦ୍ଧାଞ୍ଜଳି. ମହାବିଷୁବ ସଂକ୍ରାନ୍ତି ପାଳନ ଅବସରରେ ଓଡ଼ିଶାରେ ଆଜି ପାଳନ କରାଯାଉଛି ଓଡ଼ିଆ ନବବର୍ଷ. ସ୍କାର୍ଟଫୋନ୍, କମ୍ପ୍ୟୁଟର, ସେମିକଣ୍ଡକ୍ଟର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଯନ୍ତ୍ରାଂଶ ଆମଦାନୀ ଉପରେ ଆଗାମୀ ଦୁଇ ମାସ ମଧ୍ୟରେ ଆମେରିକା ଲାଗୁ କରିବ ପୃଥକ ଶୁଳ୍କ ନୀତି. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା ଗସ୍ତରେ ଯାଇ ସକାଳେ ହିସାରରେ ପହଞ୍ଚବେ. ଆମ୍ବେଦକର ଜୟନ୍ତୀ ଅବସରରେ ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣର ଶୁଭାରମ୍ଭ କରିବା ସହ ହିସାର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠାର ଶିଳାନ୍ୟାସ କରିବେ. ସେଠାରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଏହାପରେ ପ୍ରଧାନମନ୍ତ୍ରୀ ଯମୁନାନଗରରେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବା ସହ ଜନସମାବେଶରେ ଉଦ୍ବୋଧନ ଦେବେ. ଯମୁନାନଗରଠାରେ ଦୀନବନ୍ଧୁ ଛୋଟରାମ ତାପଜ ବିଦ୍ୟୁତ୍ କେନ୍ଦ୍ରର 800 ମେଗାୱାଟ୍ ଆଧୁନିକ ତାପଜ ବିଦ୍ୟୁତ୍ ୟୁନିଟ୍ର ଶିଳାନ୍ୟାସ କରିବେ. ପ୍ରାୟ 8,470 କୋଟି ଟଙ୍କା ବ୍ୟୟ ଅଟକଳରେ 233 ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ୟୁନିଟ୍ ହରିୟାଣାର ଶକ୍ତି ଆତ୍ମନିର୍ଭରଶୀଳତାକୁ ଅଧିକ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିପାରିବ. ଯମୁନାନଗରର ମୁକରାବପୁରଠାରେ ଏକ ବାୟୋ ଗ୍ୟାସ୍ ପ୍ଲାଣ୍ଟର ଶିଳାନ୍ୟାସ କରିବେ. ଭାରତମାଳା ପରିଯୋଜନା ଅଧୀନରେ ପ୍ରାୟ 1,070 କୋଟି ଟଙ୍କା ବ୍ୟୟରେ 14.4 କିଲୋମିଟର ରେୱାରୀ ବାଇପାସ୍ ପ୍ରକଳ୍ପର ଉଦ୍ଘାଟନ କରିବେ. ଏହାଦ୍ୱାରା ରେୱାରୀ ସହରରେ ଯାନବାହନ ଚଳାଚଳ ସୁଗମ ହୋଇପାରିବ. ଦିଲ୍ଲୀ ନାରନୌଲ ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବା ସହ ଆଞ୍ଚଳିକ ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ. ସମ୍ଭିଧାନ ପ୍ରଣେତା ବାବାସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କର 134ତମ ଜନ୍ମବାର୍ଷିକୀ ଆଜି ସମଗ୍ର ଦେଶରେ ପାଳନ କରାଯାଉଛି. ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି. ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ପ୍ରେରଣାସ୍ଥଳଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଏବଂ ବିଶିଷ୍ଟ ବ୍ୟକ୍ତି ପୂର୍ବାହ୍ନରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ. ଡକ୍ଟର ଆମ୍ବେଦକର ସମାଜର ଅବହେଳିତ ବର୍ଗଙ୍କ ପ୍ରତି ସାମାଜିକ ଏବଂ ଜାତିଗତ ଭେଦଭାବକୁ ଦୂର କରିବା ଲକ୍ଷ୍ୟ ନେଇ ସାରା ଜୀବନ ନିଷ୍ଠାର ସହ କାର୍ଯ୍ୟ କରିଥିଲେ. ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ. 1990 ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଏକ ବାର୍ତ୍ତାରେ କହିଛନ୍ତି, ବାବାସାହେବଙ୍କ ପ୍ରେରଣାଦାୟୀ ଜୀବନ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବା ଉଚିତ. ତାଙ୍କୁ ଜଣେ ଅଦ୍ଭୁତ ଦକ୍ଷତା ସମ୍ପନ୍ନ ଏବଂ ବହୁମୁଖୀ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି କହିଛନ୍ତି, ସମତାବାଦୀ ସମାଜର ସେ ଜଣେ ଦୃଢ଼ ସମର୍ଥକ ଥିଲେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ମହିଳା ଏବଂ ଅବହେଳିତ ବର୍ଗର ଅର୍ଥନୈତିକ ଓ ସାମାଜିକ ଅଧିକାର ପାଇଁ ବାବାସାହେବ ଆଜୀବନ ସଂଘର୍ଷ ଜାରି ରଖିଥିଲେ. ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ଭବିଷ୍ୟତ ପିଢ଼ିକୁ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି. ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି. ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆଜିଠାରୁ ଆରମ୍ଭ ହୋଇଛି. ଆଜିଠାରୁ ସୂର୍ଯ୍ୟଙ୍କ ତାପ ବଢ଼ିଥାଏ ଏବଂ ବାୟୁର ଗତି ମଧ୍ୟ ପ୍ରଖର ହୋଇଥାଏ. ଆଜି ଦିନକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ. ଓଡ଼ିଆ ପାଞ୍ଜି ହିସାବରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ପାଳନ କରାଯାଇଥାଏ. ରାଜ୍ୟର ଲୋକମାନେ ପଣା ସଂକ୍ରାନ୍ତିକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି. ବିଷୁବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା, ଚଡ଼କ ପର୍ବ, ଝାମୁଯାତ୍ରା, ହିଙ୍ଗୁଳାଯାତ୍ରା ଏବଂ ପାଟୁଆଯାତ୍ରା ଉଦ୍ଯାପିତ ହୋଇଥାଏ. ଏହି ଅବସରରେ ଘରେ ଘରେ ଦେବଦେବୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି. ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀ ଶ୍ରୀ ହନୁମାନଙ୍କର ମଧ୍ୟ ଆଜି ଜୟନ୍ତୀ. ଅଗ୍ନି ଏବଂ ବାୟୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ପ୍ରଭୁ ହନୁମାନଙ୍କର ପୂଜା କରାଯାଇଥାଏ. ଦେଶରେ ପ୍ରଭୁ ଶ୍ରୀ ଶ୍ରୀ ହନୁମାନଙ୍କର ଜୟନ୍ତୀକୁ ଭକ୍ତିଭାବରେ ହନୁମାନ ଚାଳିଶା ପାଠ ସହିତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି. ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗୌରବକୁ ନୂଆ ଶିଖରରେ ପହଞ୍ଚାଇବା ସହିତ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ସ୍ମାର୍ଟଫୋନ୍, କମ୍ପ୍ୟୁଟର, ସେମିକଣ୍ଡକ୍ଟର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଯନ୍ତ୍ରାଂଶ ଆମଦାନୀ ଉପରେ ଆଗାମୀ 2 ମାସ ମଧ୍ୟରେ ଆମେରିକା ପୃଥକ ଶୁଳ୍କ ଲାଗୁ କରିବ। ଆମେରିକାର ବାଣିଜ୍ୟ ସଚିବ ହେୱାର୍ଡ ଲୁଟନିକ୍ ଗତ ରାତିରେ ଏହି ସୂଚନା ଦେଇଛନ୍ତି। ସେମିକଣ୍ଡକ୍ଟର ସମେତ ବୈଦ୍ୟୁତିକ ଯନ୍ତ୍ରାଂଶ ଆମଦାନୀକୁ ପାରସ୍କରିକ ଶୁଳ୍କରୁ ଆମେରିକା ମୁକ୍ତ କରିବାର ଗୋଟିଏ ଦିନ ପରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକରୁ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଲକ୍ଷ୍ୟ ନେଇ ଆମେରିକା ଟେଲିଭିଜନ ଫ୍ଲାଟ୍ ପ୍ୟାନେଲ୍ ଏବଂ ଚିପ୍ସ ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ଶ୍ରୀ ଲୁଟନିକ୍ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଶନିବାର ଦିନ ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟର ଆମଦାନୀକୁ ନୂତନ ଶୁଳ୍କ ନୀତିରୁ ଅଲଗା କରାଯାଇଛି ବୋଲି ଆମେରିକା ସରକାର ଘୋଷଣା କରିଥିଲେ। ଜର୍ମାନୀର ବାଭାରିଆ ରାଜ୍ୟର ମିନିଷ୍ଟର ପ୍ରେସିଡେଣ୍ଟ ମାର୍କସ୍ ସୋଡର ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ଏବଂ ଦକ୍ଷତା ବିକାଶ ଉପରେ ଆଲୋଚନା ହୋଇଛି। ଜର୍ମାନୀ ଏବଂ ୟୁରୋପୀୟ ସଂଘ ସହିତ ଭାରତର ସହଯୋଗକୁ ସୁଦୃଢ଼ କରିବାରେ ବାଭାରିଆ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଲୋଚନାରେ ଉଭୟ ନେତା ୟୁରୋପୀୟ ବିକାଶ, ଭାରତ ପ୍ରଶାନ୍ତ ମହାସାଗରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ଶ୍ରୀ ସୋଡର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା କରିଥିଲେ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ଭାରତ ଜର୍ମାନ ସହଯୋଗ ନେଇ ମନ୍ତ୍ରୀ ଡକ୍ଟର ସିଂହ ଆଲୋଚନାରେ ଗୁରୁତ୍ୱ ଆରୋପ କରିଥିଲେ। ଲେଜର ଭିତ୍ତିକ ଅସ୍ତ୍ରଶସ୍ତ ପ୍ରଣାଳୀ ବ୍ୟବହାର କରି ଶତ୍ରୁପକ୍ଷର ବିମାନ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍କୁ ପ୍ରତିହତ କରିବାରେ ଭାରତ ସଫଳତା ହାସଲ କରିଛି। ଏଥିସହ ଆମେରିକା, ଚୀନ୍ ଏବଂ ରୁଷ ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବେ ଏହି ତାଲିକାରେ ସାମିଲ ହୋଇଛି। ପ୍ରଥମଥର ପାଇଁ 30 କିଲୋୱାଟ୍ ଲେଜର ଭିତ୍ତିକ ଅସ୍ତ୍ରଶସ୍ତ ପ୍ରଣାଳୀ ବ୍ୟବହାର କରି ଫିକ୍ସଡ୍ ୱିନ୍ ବିମାନ, କ୍ଷେପଣାସ୍ତ୍ର ଏବଂ ସ୍ୱାର୍ଣ୍ଣ ଡ୍ରୋନ୍କୁ ପ୍ରତିହତ କରିବାରେ ସାମର୍ଥ୍ୟ ପ୍ରଦର୍ଶନ କରିଛି। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ଠାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ଏହି ସଫଳ ପରୀକ୍ଷଣ ଗତକାଲି ଅନୁଷ୍ଠିତ ହୋଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଗ୍ରୀଷ୍ମ ପ୍ରବାହ ସମୟରେ ସୁରକ୍ଷିତ ରହିବା ଶୀର୍ଷକ ଆଲୋଚନାର ସିଧାସଳଖ ପ୍ରସାରଣ କରାଯିବ। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଡକ୍ଟର ଆର୍କେ ଜେନାମଣି ଏବଂ ଲେଡି ହେଡିଂଡେ ମେଡିକାଲ କଲେଜର ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଅନୁପମ ପ୍ରକାଶ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଶ୍ରୋତାମାନେ ସେମାନଙ୍କର ଆଲୋଚନା ପ୍ରସଙ୍ଗ ସମ୍ପର୍କିତ ପ୍ରଶ୍ନ ବିଶେଷଜ୍ଞଙ୍କୁ ପଚାରିବାର ସୁଯୋଗ ପାଇବେ। ଟେଲିଫୋନ୍ ନମ୍ଘର 01123421050 ଏବଂ 01123314444 ମାଧ୍ୟମରେ ଶ୍ରୋତାମାନେ ରାତି 9:30 ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ସେହିପରି ହ୍ୱାଟ୍ସଆପ୍ ମାଧ୍ୟମରେ 9289094044 ନମ୍ଘରକୁ ପ୍ରଶ୍ନ ପଠାଇପାରିବେ କିମ୍ବା ଆସ୍କ ହାସ୍ଟ୍ୟାଗ୍ ସହ ଏକ୍ସ ମାଧ୍ୟମରେ ପ୍ରଶ୍ନ ମଧ୍ୟ ପୋଷ୍ଟ କରିପାରିବେ। କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଗ୍ୟାବନ୍ରେ ରାଷ୍ଟ୍ରପତି ଭାବେ ବ୍ରିସ୍ ଓଲିଗୁଇ ଏନ୍ଗୁଏମା ନିର୍ବାଚିତ ହୋଇଛନ୍ତି। ପଶ୍ଚିମ କେନ୍ଦ୍ରୀୟ ଆଫ୍ରିକୀୟ ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶନିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀ ଏନ୍ଗୁଏମା 90% ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ 2023 ଅଗଷ୍ଟ ମାସରେ ଗ୍ୟାବନ୍ରେ ବିଦ୍ରୋହର ନେତୃତ୍ୱ ନେଇ ସାମରିକ ନେତା ଏନ୍ଗୁଏମା ତତ୍କାଳୀନ ରାଷ୍ଟ୍ରପତି ଅଲି ବଙ୍ଗୋ ଓଣ୍ଡିମ୍ବାଙ୍କୁ କ୍ଷମତାଚ୍ୟୁତ କରିଥିଲେ। ଗ୍ୟାବନ୍ରେ ବଙ୍ଗୋ ପରିବାରର ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ଶାସନର ଅନ୍ତ ଘଟାଇ ଶ୍ରୀ ଏନ୍ଗୁଏମା ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଇପିଏଲ୍ କ୍ରିକେଟ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଦିଲ୍ଲୀ କ୍ୟାପିଟାଲ୍ସକୁ 12 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ମୁମ୍ବାଇ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ ମୁମ୍ବାଇ 205 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ତିଲକ ବର୍ମା ସର୍ବାଧିକ 69 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ 19 ଓଭର୍ରେ ସମସ୍ତ ୱିକେଟ୍ ହରାଇ 193 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ କରୁଣ ନାୟର ସର୍ବାଧିକ 99 ରନ୍ ସଂଗ୍ରହ କରିଥିଲେ। ମୁମ୍ବାଇ ପକ୍ଷରୁ କରଣ ଶର୍ମା 3 ୱିକେଟ୍ ହାସଲ କରିଥିବାବେଳେ ସାଣ୍ଟେନର 2 ୱିକେଟ୍ ଅକ୍ତିଆର କରିଥିଲେ। କରଣ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରାଜସ୍ଥାନ ରୟାଲ୍ସକୁ 9 ୱିକେଟ୍ରେ ପରାସ୍ତ କରିଥିଲା। ଆଜି ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ଆଇସିସି ପୁରୁଷ କ୍ରିକେଟ୍ କମିଟିର ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲି ପୁନଃ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହ ଭିଭିଏସ୍ ଲକ୍ଷ୍ମଣ ଅନ୍ୟତମ ପ୍ୟାନେଲ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସୌରଭ ଗାଙ୍ଗୁଲି ଭାରତର ପୁରୁଷ କ୍ରିକେଟ୍ ଟିମ୍ର ଅଧିନାୟକ ଭାବେ 2000-2005 ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ। 2021 ମସିହାରେ ଆଇସିସି ପୁରୁଷ କ୍ରିକେଟ୍ କମିଟିର ଅଧ୍ୟକ୍ଷ ଭାବେ ପ୍ରଥମେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ହରିୟାଣା ଗସ୍ତରେ ଯାଇ ଆଜି କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସମ୍ଭିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଜନ୍ମବାର୍ଷିକୀରେ ଆଜି ସମଗ୍ର ଦେଶ ପ୍ରଦାନ କରୁଛି ଶ୍ରଦ୍ଧାଞ୍ଜଳି। ମହାବିଷୁବ ସଂକ୍ରାନ୍ତି ପାଳନ ଅବସରରେ ଓଡ଼ିଶାରେ ଆଜି ପାଳନ କରାଯାଉଛି ଓଡ଼ିଆ ନବବର୍ଷ। ସ୍କାର୍ଟଫୋନ୍, କମ୍ପ୍ୟୁଟର, ସେମିକଣ୍ଡକ୍ଟର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଯନ୍ତ୍ରାଂଶ ଆମଦାନୀ ଉପରେ ଆଗାମୀ ଦୁଇ ମାସ ମଧ୍ୟରେ ଆମେରିକା ଲାଗୁ କରିବ ପୃଥକ ଶୁଳ୍କ ନୀତି ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ। ସମ୍ବାଦ ଶେଷ ହେଲା।